ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନଜାତି ସମ୍ପ୍ରଦାୟ ପ୍ରତି ସମର୍ପିତ ଆଦି ମହୋତ୍ସବକୁ ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି। ପ୍ରତ୍ୟେକଟି କ୍ଷେତ୍ରରେ ଭାରତ ଉପରେ ବିଶ୍ୱର ବିଶ୍ୱାସ ଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କଲେ 1,21,00,000 ଅଧିକ ଶ୍ରଦ୍ଧାଳୁ। ନୂଆଦିଲ୍ଲୀରେ ଆଜି ଭାରତ ଟେକ୍ସ 2025 କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 2 wicketରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଆଦି ମହୋତ୍ସବ 2025କୁ ଉଦ୍ଘାଟନ କରିବେ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଜନଜାତି ସମ୍ପ୍ରଦାୟର କଳା, ସଂସ୍କୃତି, ଔଦ୍ୟୋଗିକ କାର୍ଯ୍ୟକଳାପ ତଥା ବାଣିଜ୍ୟ ସମ୍ପର୍କିତ ବିଭିନ୍ନ କଳାକୃତି ସ୍ଥାନ ପାଇବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ କହିଛନ୍ତି, ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଜନଜାତି କାରିଗର ତଥା ଉଦ୍ୟୋଗୀଙ୍କର ବିଭିନ୍ନ କଳାକୃତି ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏଥିରେ 600ରୁ ଉର୍ଦ୍ଧ୍ୱ ଜନଜାତି ଉଦ୍ୟୋଗୀ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ଉଇକେ କହିଛନ୍ତି। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟଙ୍କର ପାରମ୍ପରିକ ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବ। 9 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ଆସନ୍ତା 24 ତାରିଖ ଦିନ ଉଦ୍ଯାପିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ କେବଳ ବିଶ୍ୱ ଭବିଷ୍ୟତ ବିଷୟରେ ଆଲୋଚନାର କେନ୍ଦ୍ରବିନ୍ଦୁରେ ନାହିଁ, ବରଂ ଆଲୋଚନାର ନେତୃତ୍ୱ ମଧ୍ୟ ନେଉଛି। ଗତକାଲି ଦିଲ୍ଲୀର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱସ୍ତରରେ ଭାରତର ଏକ ପ୍ରମୁଖ ସ୍ଥାନ ରହିଛି। ପ୍ରମୁଖ ରାଷ୍ଟ୍ର ହେଉ କିମ୍ବା ବିଶ୍ୱସ୍ତରୀୟ ମଞ୍ଚ, ପ୍ରତ୍ୟେକଟି କ୍ଷେତ୍ରରେ ଭାରତ ଉପରେ ପୂର୍ବାପେକ୍ଷା ବିଶ୍ୱାସ ଦୃଢ଼ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
ଦୁନିଆ କେ ବଡ଼େ ଦେଶ ହୋ, ଦୁନିଆ କେ ବଡ଼େ ମଞ୍ଚ ହୋ, ଭାରତ କୁ ଲେକର ଜିସ୍ ବିଶ୍ୱାସ ସେ ଭରେ ହୁଏ ହେଁ, ପହଲେ କଭି ନହିଁ ଥା। ୟେ ପ୍ୟାରିସ ମେ ଏଆଇ ଆକ୍ସନ ସମିଟ କେ ଦୌରାନ ହୁଏ ଡିସ୍କସନ ମେ ବି ରିଫ୍ଲେକ୍ଟ ହୁଆ ହେ। ଆଜ ଭାରତ ଗ୍ଲୋବାଲ ଫ୍ୟୁଚର ସେ ଜୁଡ଼େ ବିମର୍ଶ କେ ସେଣ୍ଟର ମେ ହେ ଔର କୁଛ ଚିଜୋ ମେ ଉସେ ଲିଡ ବି କର ରହା ହେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 2024 ପରଠାରୁ ଭାରତ ଦ୍ରୁତ ବିକାଶ ପଥରେ ଗତି କରୁଛି ବୋଲି କହିଛନ୍ତି। ସେ କହିଛନ୍ତି, ମାତ୍ର 1 ଦଶନ୍ଧି ମଧ୍ୟରେ ଭାରତ ବିଶ୍ୱର ଶ୍ରେଷ୍ଠ 5ଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇପାରିଛି। ଆଗାମୀ ବର୍ଷଗୁଡ଼ିକରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି ଶ୍ରୀ ମୋଦି ବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଭାରତ ପ୍ରଥମ 3ଟି ଶିଳ୍ପ ବିପ୍ଳବକୁ ଭୁଲି ଯାଇଥିଲେ ମଧ୍ୟ ଚତୁର୍ଥ ଶିଳ୍ପ ବିପ୍ଳବ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ରହିଛି। ସେ କହିଛନ୍ତି, ଏନ୍ଡିଏ ସରକାର ବାଣିଜ୍ୟର ଭୟକୁ ସହଜତାରେ ପରିଣତ କରିଛି। ଏହାଛଡ଼ା ବିକଶିତ ଭାରତ ଗଠନ ଦିଗରେ ଭାରତର ଯାତ୍ରାରେ ଘରୋଇ କ୍ଷେତ୍ରଗୁଡ଼ିକର ପ୍ରମୁଖ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରୟାଗରାଜର ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ଗତକାଲି 1,21,00,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ପ୍ରତିଦିନ ଏହି ଭବ୍ୟ ଉତ୍ସବରେ ସାରା ବିଶ୍ୱରୁ 1,00,000,000 ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି। ଏପର୍ଯ୍ୟନ୍ତ 51,31,00,000 ଶ୍ରଦ୍ଧାଳୁ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି। ମହାକୁମ୍ଭକୁ ସାଧୁସନ୍ତ, ଶ୍ରଦ୍ଧାଳୁ ଓ ବିଭିନ୍ନ ବର୍ଗର ପର୍ଯ୍ୟଟକ ଯାଉଛନ୍ତି। ଗତକାଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ଓ ଅନ୍ୟ ବିଧାୟକଙ୍କ ସହ ପବିତ୍ର ସ୍ନାନ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ସାୱନ୍ତ କହିଛନ୍ତି, ପ୍ରୟାଗରାଜକୁ ଆସି ମହାକୁମ୍ଭରେ ଯୋଗଦେବାକୁ ରାଜ୍ୟର ଲୋକମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗତକାଲି ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥିଲେ। ସେ କହିଥିଲେ, ମହାକୁମ୍ଭ ହେଉଛି ଭାରତର ଆଧ୍ୟାତ୍ମିକତା, ବିଶ୍ୱାସ ଏବଂ ସଂସ୍କୃତିର ସଙ୍ଗମସ୍ଥଳୀ। ସେ ତାଙ୍କ ସ୍ନାନ ସମୟରେ ସମସ୍ତ ଭାରତୀୟଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି।
ଆତ୍ମା ଔର ମନ କି ଶାନ୍ତି କେ ସାଥ ଦେଶ ମେ ସମୃଦ୍ଧି ଆଏ, ଖୁଶହାଲି ଉନ୍ନତି ଆଏ, ହର ବ୍ୟକ୍ତି କେ ଜୀବନ ମେ ଖୁଶହାଲି ଆଏ, ୟେ ମହାକୁମ୍ଭ ମେ ହମ ପ୍ରାର୍ଥନା କରତେ ହୈଁ।
କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ହରଦୀପ ସିଂ ପୁରୀ, ଅନ୍ନପୂର୍ଣ୍ଣା ଦେବୀ ଓ ଚିରାଗ ପାଶ୍ୱାନ ପ୍ରମୁଖ ସଙ୍ଗମରେ ସ୍ନାନ କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଶ୍ରୀ ଗୋୟଲ କହିଥିଲେ, ମହାକୁମ୍ଭ ପରିଦର୍ଶନ କରିବା ବାସ୍ତବରେ ଏକ ଭାବପ୍ରବଣ ମୁହୂର୍ତ୍ତ ଏବଂ ଆଶୀର୍ବାଦ ମଧ୍ୟ। ଏହା ଭାରତର ସାମୁହିକ ଭାବନାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ସେ କହିଛନ୍ତି।
ଅଦ୍ଭୁତ ଦୃଶ୍ୟ ଏକ ଭାରତ ଶ୍ରେଷ୍ଠ ଭାରତ କା ଏକ ଅନମୋଲ ଉଦାହରଣ ହେ ଔର ମୈଁ ସମଝତା ହୁଁ ଭାରତବାସୀଓଂ କି ଔର ବିଶ୍ୱଭର ସେ ଆନେ ବାଲୋଂ କି ଆସ୍ଥା ଦେଖକର ଆନନ୍ଦ ଆତା ହେ କି ହମାରା ଧର୍ମ ସୁରକ୍ଷିତ ହେ ସନାତନ ଧର୍ମ ଆଗେ ଚଲକେ ଇସ ଦେଶ କୋ ନଇ ଉଚ୍ଚାଇଓଂ ତକ ଲେକେ ଜାଏ।
ମହାକୁମ୍ଭ ଭଳି ବୃହତ୍ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଡବଲ ଇଞ୍ଜିନ୍ ସରକାର ଯୋଗୁଁ ଏତେ ବଡ଼ ଧରଣର ବ୍ୟବସ୍ଥା କରାଯାଇପାରିଛି।
ମେରେ ଲିଏ ପର୍ସନାଲି ବହୁତ ହି ମେରା ସୌଭାଗ୍ୟ ହେ କି ମୁଝେ ୟେ ମୌକା ମିଲେଗା। ବହୁତ ହି ହମ ଅପନେ ଆପ କୋ ଲକି ସମଝତେ ହୈଁ। ଯୋଗୀ ସରକାର ତ ବହୁତ ବଢିଆ କାମ କର ରହି ହେ, ଉନକେ ବଗୈର କୈସେ ହୋତା। ମାନନୀୟ ପ୍ରଧାନମନ୍ତ୍ରୀ ଜୀ ହେ ଔର ଏକ ଯୋଗୀ ଜୀ ହେ, ଡବଲ ଇଞ୍ଜିନ୍ କି ସରକାର ହେ, ତଭି ତ ଇତନା ଗ୍ରାଣ୍ଡ ସ୍କେଲ ପେ ସବ ହୋ ରହା।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭାରତ ଟେକ୍ସ 2025ରେ ଯୋଗଦେବେ। ଏହି ଅବସରରେ ଶ୍ରୀ ମୋଦି ଜନସାଧାରଣଙ୍କୁ ସମ୍ବୋଧନ କରିବେ। ଭାରତ ଟେକ୍ସ 2025 ହେଉଛି ଏକ ବିରାଟ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ। ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଶେଷ ହେବ। କଞ୍ଚାମାଲ, ପ୍ରସ୍ତୁତ ହୋଇଥିବା ଉତ୍ପାଦ ଏବଂ ଉପକରଣଗୁଡ଼ିକର ସମସ୍ତ ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳା ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଛି। ଏହି ବୟନମେଳାରେ 70ରୁ ଅଧିକ ଅଧିବେଶନ, ଦଳଗତ ଆଲୋଚନା ଏବଂ ପ୍ରଶିକ୍ଷଣ ଆଦି ଅନ୍ତର୍ଭୁକ୍ତ। ଏହି ପ୍ରଦର୍ଶନୀରେ ନବସୃଜନ ଏବଂ ଷ୍ଟାର୍ଟଅପ୍ ପାଇଁ ସ୍ୱତନ୍ତ୍ର ପାଭିଲିୟନ ନିର୍ମାଣ କରାଯାଇଛି। ଅଗ୍ରଣୀ ନିବେଶକଙ୍କ ମାଧ୍ୟମରେ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ପାଣ୍ଠି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ନୀତି ନିର୍ଦ୍ଧାରକ ଓ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ପରିଚାଳନା ଅଧିକାରୀ, 5000ରୁ ଅଧିକ ପ୍ରଦର୍ଶକ, 120ରୁ ଅଧିକ ଦେଶରୁ 6000 ଅନ୍ତର୍ଜାତୀୟ କ୍ରେତା ଓ ବିକ୍ରେତା ଯୋଗ ଦେଉଛନ୍ତି। ଏଥିରେ ବିଶ୍ୱର 25ରୁ ଅଧିକ ବୟନଶିଳ୍ପ ସଂସ୍ଥା ଓ ଏ ସମ୍ପର୍କିତ ସଂଗଠନ ଅଂଶଗ୍ରହଣ କରୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ବେଆଇନ ଭାବେ ବସବାସ କରୁଥିବା 100ରୁ ଉର୍ଦ୍ଧ୍ୱ ଭାରତୀୟଙ୍କୁ ସେଠାକାର ସରକାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦ୍ୱିତୀୟ ଥର ଲାଗି ଭାରତ ପଠାଇଛନ୍ତି। ଏହି ବିମାନଟି ଅମୃତସରର ଶ୍ରୀ ଗୁରୁ ରାମଦାସଜୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗତକାଲି ଅବତରଣ କରିଛି। ସେମାନଙ୍କ ମଧ୍ୟରେ 60ରୁ ଉର୍ଦ୍ଧ୍ୱ ଯାତ୍ରୀ ପଞ୍ଜାବର ହୋଇଥିବା ବେଳେ 30ରୁ ଉର୍ଦ୍ଧ୍ୱ ଯାତ୍ରୀ ହରିୟାଣାର ବୋଲି ଜଣାପଡ଼ିଛି। ଏହାଛଡ଼ା ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ଗୋଆ ଓ ମହାରାଷ୍ଟ୍ରର କେତେକ ଲୋକ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଆଜି ମଧ୍ୟ ଆମେରିକା ଆଉ ଏକ ବିମାନ ଯୋଗେ ସେଠାରେ ବେଆଇନ ଭାବେ ବସବାସ କରୁଥିବା ଭାରତୀୟଙ୍କୁ ଅମୃତସର ପଠାଇବାର ବ୍ୟବସ୍ଥା କରିଛି ବୋଲି ଜଣାପଡ଼ିଛି। ଗତ 5 ତାରିଖ ଦିନ ଆମେରିକା ପ୍ରଥମ ଥର ଲାଗି ସେଠାରେ ବେଆଇନ ଭାବେ ବସବାସ କରୁଥିବା 104 ଜଣ ଭାରତୀୟଙ୍କୁ ଏକ ସ୍ୱତନ୍ତ୍ର ସାମରିକ ବିମାନରେ ଅମୃତସର ପଠାଇଥିଲା। ଏଭଳି ଯାତ୍ରୀଙ୍କୁ ନେଇ ଆମେରିକାରୁ ଆସୁଥିବା ବିମାନଗୁଡ଼ିକୁ ଅମୃତସରରେ ଅବତରଣ କରିବା ଲାଗି ଅନୁମତି ଦେଇ କେନ୍ଦ୍ର ସରକାର ପଞ୍ଜାବକୁ ବଦନାମ କରିବା ଲାଗି ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ ଅଭିଯୋଗ କରିଥିଲେ। ତେବେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳର ଜାତୀୟ ମୁଖପାତ୍ର ଆର୍ପି ସିଂ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାରୁ ଆସୁଥିବା ବିମାନ ଲାଗି ଅମୃତସର ହେଉଛି ଭାରତର ନିକଟତମ ବିମାନ ବନ୍ଦର। ସେହି ଦୃଷ୍ଟିରୁ ଏହି ବିମାନଗୁଡ଼ିକୁ ସେଠାରେ ଅବତରଣ କରିବା ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ମହାକୁମ୍ଭରେ ଆଜି ପ୍ରୟାଗରାଜର ସଙ୍ଗମକୂଳରେ ପ୍ରକୃତି ଓ ପକ୍ଷୀ ମହୋତ୍ସବ ଉଦ୍ଘାଟିତ ହେବ। ଏଥିପାଇଁ ଭାରତୀୟ ସ୍କିମରକୁ ମାସ୍କଟ ଭାବରେ ଚୟନ କରାଯାଇଛି। ପକ୍ଷୀ ମହୋତ୍ସବର ନୋଡାଲ ଅଧିକାରୀ ଲଳିତ ବର୍ମା କହିଛନ୍ତି, ଏହି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ଆକର୍ଷିତ କରିବ। ଅନ୍ୟପକ୍ଷରେ ଆଜି ମହାକୁମ୍ଭରେ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହେବ। ଏହାର ବିଷୟବସ୍ତୁ ରହିଛି କୁମ୍ଭର ଆସ୍ଥା ଓ ଜଳବାୟୁ ପରିବର୍ତ୍ତନ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମ୍ମିଳନୀକୁ ଉଦ୍ଘାଟନ କରିବେ। ମହିଳା ପ୍ରିମିୟର ଲିଗ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 2 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଆୟୋଜିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 19 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 164 ରନ୍ କରିଥିଲା। ମୁମ୍ବାଇ ପକ୍ଷରୁ ନାଟ୍ ସ୍କିଭର ବ୍ରଣ୍ଟ 68 ବଲ୍ରୁ 80 ରନ୍ କରିଥିବା ବେଳେ ଅଧିନାୟିକା ହରମନପ୍ରୀତ କୌର 22 ବଲ୍ରୁ 42 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 165 ରନ୍ ସ୍କୋର କରିଥିଲା। ଆଜି ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଗୁଜରାଟ ଜାଏଣ୍ଟସ୍ ଓ ୟୁପି ୱାରିୟର୍ସ ମଧ୍ୟରେ ସନ୍ଧ୍ୟା 7:30 ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଜାପାନ ଯୋଡ଼ି ମାସାମିତି ଇମାନୁରା ଓ ରିଓ ନେଗୁଚି ଗତକାଲି ସନ୍ଧ୍ୟାରେ ଭାରତର ନିକି ପୁନାଜା ଓ ଜିମ୍ବାୱେର କଟ୍ନି ଲଙ୍ଗ୍ଙ୍କୁ 6-4, 6-3 ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଫ୍ରାନ୍ସର କିରିଆନା ଜ୍ୟାକେଟ୍ 6-3, 6-1 ଭିଟ୍ କୋପ୍ରିଭାଙ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆଜି ଫାଇନାଲ୍ରେ ଜ୍ୟାକେଟ୍ ବ୍ରିଟେନ୍ର ବିଲ୍ ହାରିସ୍ଙ୍କ ସହ ମୁକାବିଲା କରିବେ। ଜନଜାତି ସମ୍ପ୍ରଦାୟ ପ୍ରତି ସମର୍ପିତ ଆଦି ମହୋତ୍ସବକୁ ଆଜି ଉଦ୍ଘାଟନ କରିବେ ରାଷ୍ଟ୍ରପତି। ପ୍ରତ୍ୟେକଟି କ୍ଷେତ୍ରରେ ଭାରତ ଉପରେ ବିଶ୍ୱର ବିଶ୍ୱାସ ଦୃଢ଼ ହୋଇଛି, କହିଲେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କଲେ 1,21,00,000ରୁ ଅଧିକ ଶ୍ରଦ୍ଧାଳୁ। ନୂଆଦିଲ୍ଲୀରେ ଆଜି ଭାରତ ଟେକ୍ସ 2025 କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ର ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 2 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।